आकाशवाणी। संवाद पढ़ुछन्ति मलय रंजन मिश्र। मुख्य संवाद, छत्तीसगढ़ एवं ओडिशा को आज गस्तरे आसिबे राष्ट्रपति। एमएसएमई क्षेत्र पर व्यवसाय और निवेश मानदंड संशोधित विज्ञप्ति जारी। दिल्ली विधानसभा बजट अधिवेशन आज आरंभ। रियाद ठारे आमेरिका और युक्रेन प्रतिनिधिमंडल मध्य आलोचना अनुष्ठित। उभय पुरुष और महिला वर्ग में कबाडी विश्वकप टाइटल हासिल कला भारत। राष्ट्रपति द्रौपदी मुर्मू आज छत्तीसगढ़ और ओडिशा गस्तरे आसुछन्ति। एहि अवसर में रायपुर ठारे राष्ट्रपति छत्तीसगढ़ विधानसभा रौप्य जयंती समारोह में जोगदेवे। ओडिशा नयागढ़ में भारतीय विश्वबोष सबर समाज प्रतिष्ठा दिवस समारोह में जोगदेवार कार्यसूची रही। एमएसएमई क्षेत्र पर व्यवसाय और निवेश मानदंड संशोधित विज्ञप्ति सरकार जारी करिछन्ति। एही संशोधन आसंता मास पहिलारु लागू हेबो। अढ़ाई कोटी टंका पर्यंत निवेश होइथिबा उद्योगगुड़िक संशोधित नियमावली अनुजाई अणुक्षुद्र उद्योग भाव विवेचित हेबे। व्यवसाय सीमा 5 कोटी 10 कोटी टंका को वृद्धि कराइछि। सेहिभली 25 कोटी टंका पर्यंत पुंजीनिवेश होइथिबा उद्योगगुड़िक क्षुद्र वर्ग में सामिल कराइछि। पूर्वरु एहा 10 कोटी सीमित थिला। एही उद्योगगुड़िक पई व्यवसाय सीमा को 50 कोटी टंकारु 100 कोटी टंका को वृद्धि करा जायछि। 125 कोटी टंका पर्यंत निवेश होइथिबा उद्योग को मध्यम वर्ग उद्योग भावे विवेचित करा जायछि। पूर्वरु निवेशर परिमाण 50 कोटी टंका मध्यरे धार्य होइथिला। एही उद्योग पई कारोबार सीमा को 2 गुण वृद्धि करा जाय 500 कोटी टंका को धार्य करा जायछि। सूचना योग्य, अर्थमंत्री निर्मला सीतारमण बजेट अभिभाषण रे एमएसएमई उद्योग गुडीकर वर्गीकरण मानदंड संशोधन हेबा नै घोषणा करथिले। दिल्ली विधानसभा बजट अधिवेशन आज आरंभ हो। अधिवेशन चलित मास 28 तारीख पर्यंत चलिबार कार्यसूची रही। आवश्यक स्थले अधिवेशन समय सीमा वृद्धि करा घोषणा करा जायछि। डीटीसी कार्यकारिता उपरे सीएजी रिपोर्ट आज गृह में उपस्थापन करा जिबो। आसंता आर्थिक वर्ष पई गृह में आसंताकाली बजेट उपस्थापन करा जिबो। सरकार आर्थिक प्राथमिकता एवं आसंता आर्थिक वर्षर विकास कार्यसूची रूपरेख मध्य गृह में उपस्थापन करा जिबो। एही अधिवेशन रे प्रमुख आर्थिक एवं नीतिगत प्रसंग उपर आलोचना करा जिबा सहित निष्पत्ति ग्रहण करा जिबो। तेबे अर्थ आवंटन एवं नीतिगत पदक्षेपगुड़िकर विश्लेषण करिबा लागि चलित मास 26 तारीख में बजेट उपर आलोचना हेबार कार्यसूची रहिछि। जक्ष्मा रोगर कारण, एहार निराकरण एवं स्वास्थ्य सामाजिक अर्थनैतिक क्षेत्र में पड़ुथिबा प्रभाव संपर्क में सचेतनता सृष्टि लक्ष्य आज विश्व जक्ष्मा दिवस पालन कराउछि। एही रोगर मूलोत्पाटन पई प्रयास को त्वरान्वित करिबा लक्ष्य प्रतिवर्ष मार्च 24 तारीख में एही दिवस पालित होइथाय। 1882 मसीह रे डॉक्टर रॉबर्ट कोच को जक्ष्मा जीवाणु आविष्कारर वार्षिकी पालन अवसर में एही दिवस पालन कराइथाय। चलित वर्षर विषयवस्तु रहिछि प्रतिश्रुति पदक्षेप एवं कार्य माध्यम रे ही आमे जक्ष्मार अंत करिपारिबा। जक्ष्मा रोगर आह्वान को मुकाबला करिबा लक्ष्य नै जातीय एवं आंतर्जातिक स्तर रे रहिथिबा प्रतिबद्धता को प्रोत्साहन प्रदान करिबा एही विषयवस्तुर मुख्य उद्देश्य। देशरे जक्ष्मा निराकरण पई केन्द्र सरकार अनेक पदक्षेप ग्रहण करिछन्ति। रोगी चिन्हट, मागणा औषध प्रदान, चिकित्सार व्यवस्था कराजिबा सहित नी अक्षय पोषण योजना माध्यम रे रोगी को पोषण सहायता बाबदरे मासिक 1000 टंका प्रदान करिबा नै सरकार पदक्षेप ग्रहण करिछन्ति। जक्ष्मा रोगीक चिन्हट तथा सेमानक चिकित्सा प्रदान नै 100 दिनिया जक्ष्मा निराकरण अभियान देशरे अनुष्ठित होइछि। विश्व स्वास्थ्य संगठन 2024 रिपोर्ट अनुयायी भारत में जक्ष्मा संक्रमण हार 17.7% ह्रास पाइछि। आपण माने संवाद सुनुछन्ति आकाशवाणीरु। साउदी आरबर राजधानी रियादठारे आमेरिका युक्रेन प्रतिनिधिमंडल मध्यरे आलोचना होईछि। युक्रेनर प्रतिरक्षा मंत्री रोस्तेम ओमरोव ए संपर्कें सूचना दे कहिछन्ति द्विपक्ष मध्यरे आलोचना फलप्रद होईछि। विभिन्न गुरुत्वपूर्ण प्रसंग एही आलोचनारे स्थान पाइथिला। से कहिछन्ति युक्रेन एवं यूरोप पई एक न्यायपूर्ण और स्थायी शांति हासिल करिबा राष्ट्रपति भोलदिमिर जेलेनस्कीक प्रतिश्रुतिबद्ध। जेद्दाठारे अनुष्ठित आलोचनारे आमेरिका द्वारा प्रस्तावित 30 दिनर अस्त्रविरति युक्रेन सहमत होता से कहते। अंपक्ष आमेरिका और रूष प्रतिनिधि दल मध्य आज अनुषित होलोचना कूटनैतिक प्रयास को अधिक गुरुत्व प्रदान करेलेनस्की युद्धपाई रूष को दायी कर। ନେପାଳ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ 23ତମ ସୁବର୍ଣ୍ଣ ଜୟନ୍ତୀ ଛାତ୍ରବୃତ୍ତି ଦିବସ ପାଳନ କରାଯାଇଛି। ନେପାଳର ପାଖାପାଖି 200 ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଭାରତ ନେପାଳ ଅର୍ଥନୈତିକ ସହଯୋଗର 50 ବର୍ଷ ପୂର୍ତ୍ତି ପାଳନ ଅବସରରେ 2002 ମସିହାରେ ଏହି ସମ୍ମାନଜନକ ସୁବର୍ଣ୍ଣ ଜୟନ୍ତୀ ଛାତ୍ରବୃତ୍ତି ପ୍ରତିଷ୍ଠା କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ବୃତ୍ତି ପାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବାର୍ଷିକ 200କୁ ବୃଦ୍ଧି ପାଇଛି। ନେପାଳର ସମସ୍ତ 77ଟି ଜିଲ୍ଲାର 3500ରୁ ଅଧିକ ଛାତ୍ରଛାତ୍ରୀ ଏହି ବୃତ୍ତି ଯୋଜନାର ସୁଫଳ ପାଉଛନ୍ତି। ଚଳିତ ବର୍ଷ ଛାତ୍ରବୃତ୍ତି ପୁରସ୍କାର ପାଇଥିବା ଶିକ୍ଷାର୍ଥୀ 75ଟି ଜିଲ୍ଲାରୁ ଆସିଛନ୍ତି। ସେଥିରୁ 3 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍ ଏବଂ ବିଶ୍ୱବିଦ୍ୟାଳୟର ମୁଖ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଯୋଗଦେଇ ଯୋଜନାର ସୁଫଳ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ଅନ୍ୟାନ୍ୟ ସହଯୋଗୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଭାରତ ସରକାର ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ନେପାଳର ପାଖାପାଖି 1500 ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିଥାନ୍ତି। ଏହା ମାଧ୍ୟମରେ ସେମାନେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥାନ୍ତି। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭାଗିଦାରିତାର ସୁଦୃଢ଼ ସମ୍ପର୍କକୁ ଏହି ଶିକ୍ଷାବୃତ୍ତି ପ୍ରତିପାଦନ କରୁଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯକ୍ଷ୍ମାର ନିରାକରଣ ଏବଂ ଚିକିତ୍ସା ଶୀର୍ଷକ ଆଲୋଚନା ପ୍ରସାରଣ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ଡକ୍ଟର ଉର୍ବଶୀ ବି ସିଂହ ଏବଂ ନୂଆଦିଲ୍ଲୀସ୍ଥିତ ସଫଦରଜଙ୍ଗ ହସ୍କିଟାଲର ପଲ୍ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ରୋହିତ କୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ଭରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ଭରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ କବାଡ଼ି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ଇଂଲଣ୍ଡର ୱଲଭରହାମ୍ପଟନ୍ଠାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ପୁରୁଷ ବର୍ଗରେ ଇଂଲଣ୍ଡକୁ 44-41 ପରାସ୍ତ କରିଥିଲା। ସେହିଭଳି ମହିଳା ବର୍ଗରେ ମଧ୍ୟ ଭାରତୀୟ ଦଳ ଇଂଲଣ୍ଡକୁ 57-34 ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ପ୍ରଥମଥର ପାଇଁ ଏସିଆ ବାହାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସୂଚନାଯୋଗ୍ୟ ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ 2019 ମାଲେସିଆଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ଉଭୟ ବର୍ଗରେ ବିଜୟୀ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ହୋଇଛି। ଚେନ୍ନାଇର ଏମ୍ ଚିଦମ୍ବରମ୍ ଷ୍ଟାଡିୟମ୍ଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ହରାଇଯାଇଛି। ଟସ୍ ଜିତି ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 155 ରନ୍ ସଂଗ୍ରହ କରିଥିଲା। 156 ରନ୍ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ 19 ଓଭର ଗୋଟିଏ ବଲ୍ରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ରାଚିନ୍ ରବୀନ୍ଦ୍ରନ୍ ଅପରାଜିତ 65 ରନ୍ ଏବଂ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ 53 ରନ୍ ସଂଗ୍ରହ କରିଥିଲେ। ଚେନ୍ନାଇର ନୁର୍ ଅହମ୍ମଦ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସ ବିରୁଦ୍ଧରେ 44 ରନ୍ରେ ବିଜୟ ହୋଇଥିଲା। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 286 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଇଶାନ କିଶନ ଶତକୀୟ ପାଳି ଖେଳିଥିବାବେଳେ ଟ୍ରାଭିସ୍ ହେଡ୍ 67 ରନ୍ ସଂଗ୍ରହ କରିଥିଲେ। 287 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 6 ୱିକେଟ୍ ବିନିମୟରେ 242 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ହାଇଦ୍ରାବାଦର ଇଶାନ କିଶନ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ବିଶାଖାପଟ୍ଟନମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଛତିଶଗଡ଼ ଏବଂ ଓଡ଼ିଶାକୁ ଆଜି ଗସ୍ତରେ ଆସିବେ ରାଷ୍ଟ୍ରପତି। ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ବ୍ୟବସାୟ ଓ ନିବେଶ ମାନଦଣ୍ଡ ସଂଶୋଧିତ ବିଜ୍ଞପ୍ତି ଜାରି। ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ। ରିୟାଦ୍ଠାରେ ଆମେରିକା ଓ ୟୁକ୍ରେନ୍ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଆଲୋଚନା ଅନୁଷ୍ଠିତ। ଏବଂ ଉଭୟ ପୁରୁଷ ଓ ମହିଳା ବର୍ଗରେ କବାଡ଼ି ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।